ନମସ୍କାର, ଆମର ପଥ ପ୍ରଦର୍ଶିକା ଅନୁଷ୍ଠାନ ତରଫରୁ ଆପଣଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛୁ। ଏହି କାର୍ଯ୍ୟକ୍ରମ ନିୟମିତ ଶୁଣନ୍ତୁ ଓ ଅନନ୍ତ ଜୀବନର ଅଧିକାରୀ ହୁଅନ୍ତୁ। ଶୁଣାନ୍ତୁ, ଆଶୀର୍ବାଦର ଅଧିକାରୀ ହୁଅନ୍ତୁ।
ଯୀଶୁଙ୍କ ମଧୁର ବାକ୍ୟ ଚଲା ପଥେ ସାଜେ ଦୀପ ଆମରି ଚରଣ ପାଇଁ ଅଲିଭ ଆଲୋକ ଦେଇ ଜୀବନର ପ୍ରଦୀପ ଦେଇ
ପବିତ୍ର ବାଇବଲ କହେ, କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହ ଦାନ ଆମ୍ଭମାନଙ୍କର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ। ଆସନ୍ତୁ, ସେହି ମୃତ୍ୟୁର ଭୟରୁ ରକ୍ଷା ପାଇ ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
শ্রোতা বন্ধু, আজের এই শুভ অবসরের আমার সৃষ্টিকর্তা তথা উদ্ধারকর্তা প্রেমময় প্রভু যীশুখ্রিস্ট বহুমূল্য নামের শুভেচ্ছা জনাই আজের এই পথপ্রদর্শিকা কার্যক্রমের অংশ হওয়া নিমন্তে আপনার স্বাগত করে। আপনার এই কার্যক্রমের জন নিয়মিত শ্রোতা জন বিশেষ খুশি, কেবল সে নুহে আপনার নিজে এই কার্যক্রম শুণবা সঙ্গে সঙ্গে অন্য মানুষ শুণাইবার উৎসাহিত করুবার জাঁয়ে আমি বিশেষ আনন্দিত। প্রভু আপনার আশীর্বাদ করতু, ଆହୁରି ଆହୁରି ଆତ୍ମିକ ଜୀବନରେ ବର୍ଦ୍ଧିଷ୍ଣୁ କରାଦୁ। ଆସନ୍ତୁ ତାହେଲେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପବିତ୍ର ପ୍ରଭୁ, ତୁମର ଧନ୍ୟବାଦ କରୁଅଛୁ ତୁମର ଜୀବନ୍ତ ବାକ୍ୟ ପାଇଁ, ଆଜିର ଏହି ସୁନ୍ଦର ସୁଯୋଗ ପାଇଁ। ହଁ ପ୍ରଭୁ, ତୁମର ବାକ୍ୟ ମଧ୍ୟ ଦେଇ ତୁମେ ଆମମାନଙ୍କ ସହିତ କଥା କୁହ, ତୁମର ପବିତ୍ର ଉପସ୍ଥିତି ଆମମାନଙ୍କୁ ଉପଲବ୍ଧି କରିବା ପାଇଁ ଦିଅ। ପ୍ରତ୍ୟେକ ଶ୍ରୋତାବନ୍ଧୁମାନଙ୍କୁ ପ୍ରଭୁ ତୁମେ ଆଶୀର୍ବାଦ କର, ପ୍ରତ୍ୟେକଙ୍କର ମନସ୍କାମନା ପ୍ରଭୁ ତୁମେ ପୂର୍ଣ୍ଣ କର, ପ୍ରତ୍ୟେକଙ୍କୁ ପ୍ରଭୁ ତୁମେ ସମସ୍ୟାରୁ ଉଦ୍ଧାର କରି, ରୋଗବ୍ୟାଧିରୁ ସୁସ୍ଥତା ଦେଇ, ପାପରୁ ଉଦ୍ଧାର କରି ସେହି ଅନନ୍ତ ଜୀବନର ଅଧିକାରୀ କରାଅ। ଏହି ସମସ୍ତ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ଅଳ୍ପ ଭିକ୍ଷା ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଲୁକ 22 ପର୍ବର 47 ପଦରୁ ଆରମ୍ଭ କରି 23 ପର୍ବର 43 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ତେବେ ବର୍ତ୍ତମାନ ଆମେ ଦେଖିବା ଯିହୁଦା କିପରି ଯୀଶୁଙ୍କୁ ଶତ୍ରୁ ହସ୍ତରେ ଧରାଇ ଦେଉଛି। ଏହି ବିଷୟ ଲୁକ 22 ପର୍ବର 47-53 ପଦ ମଧ୍ୟରେ ଉଲ୍ଲେଖ କରାଯାଇଅଛି, ମାତ୍ର ଆମେ ଏହାର କେତେକ ମୁଖ୍ୟ ଅଂଶ ଉପରେ ଟିକେ ଦୃଷ୍ଟି ଦେବା। ଦେଖନ୍ତୁ 47-48 ପଦରେ ଏହିପରି ଲେଖା ଅଛି, ସେ କଥା କହୁଥିବା ସମୟରେ ଦେଖ ଲୋକସମୂହ ଆସି ଉପସ୍ଥିତ ହେଲେ, ଆଉ ଦ୍ୱାଦଶଙ୍କ ମଧ୍ୟରୁ ଯିହୁଦା ନାମକ ଜଣେ ସେମାନଙ୍କ ଆଗେ ଆଗେ ଆସି ଯୀଶୁଙ୍କୁ ଚୁମ୍ବନ କରିବାକୁ ତାହାଙ୍କ ପାଖକୁ ଗଲା। କିନ୍ତୁ ଯୀଶୁ ତାହାକୁ କହିଲେ, ହେ ଯିହୁଦା, ଚୁମ୍ବନ ଦ୍ୱାରା କି ମନୁଷ୍ୟପୁତ୍ରଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରୁଅଛ? ଆପଣ ଦେଖିବେ ଯିହୁଦା ଯୀଶୁଙ୍କର ସେହି ସ୍ଥାନ ଜାଣିଥିଲା ଯେଉଁଠାରେ ଯୀଶୁ ରହିଥିଲେ, ତେଣୁକରି ସେ ସେହି ଗେତ୍ସିମାନୀ ନାମକ ସ୍ଥାନକୁ ତାହା ସହିତ ଯୀଶୁଙ୍କର ଶତ୍ରୁମାନଙ୍କୁ ନେଇଯାଉଛି। ଓ ଆପଣ ଜାଣିଥିବେ ଯେ କିଶି ଦେବା ଏକ ପ୍ରେମ ଓ ସ୍ନେହର ଚିହ୍ନ, ମାତ୍ର ଯୀହୁଦା ଯୀଶୁଙ୍କୁ ଶତ୍ରୁହସ୍ତରେ ସମର୍ପଣ କରିବା ନିମନ୍ତେ ବ୍ୟବହାର କରୁଛି। ଏହା ହିଁ ଥିଲା ଯୀଶୁଙ୍କ ପ୍ରତି ଯୀହୁଦାର ଛଳନାପୂର୍ଣ୍ଣ ପ୍ରେମ। ଏଥିସହିତ ଆମେ ଯୀଶୁଙ୍କର ମଧ୍ୟ ବାସ୍ତବ ମାନବତ୍ୱର ଚିତ୍ରକୁ ଲକ୍ଷ୍ୟ କରୁଅଛୁ, କାରଣ ସେ ମନୁଷ୍ୟମାନଙ୍କ ମଧ୍ୟରେ ଜଣେ ମନୁଷ୍ୟ ପରି ଥିଲେ, ଯଦ୍ୱାରା ସେ ସେହି ଲୋକଗହଳ ମଧ୍ୟରେ ଯେପରି ଜଣାପଡ଼ିବେ ଏଥିପାଇଁ ଯୀହୁଦା ତାହାଙ୍କୁ କିସି ଦେଇ ଚିହ୍ନେଇ ଦେଉଛି। ଆଉ ଏହି ସମୟରେ ଯୀଶୁ ତାହାଙ୍କର ଶତ୍ରୁମାନଙ୍କ ହସ୍ତରେ ସମର୍ପିତ ହେଲେ। ପ୍ରିୟ ବନ୍ଧୁ, ଆଜି ଆମମାନଙ୍କର ପ୍ରେମ ଯୀଶୁଙ୍କ ପ୍ରତି କିପରି ଅଛି? କ'ଣ ଆମେ ଯୀହୁଦା ପରି ଛଳନାପୂର୍ଣ୍ଣ ପ୍ରେମ ଯୀଶୁଙ୍କ ପ୍ରତି ପ୍ରକାଶ କରୁଛୁ, ନା ଆନ୍ତରିକତାର ସହିତ ଯୀଶୁଙ୍କୁ ପ୍ରେମ କରୁଛୁ? ଯଦି ଆମେ ଯୀଶୁଙ୍କୁ ଆନ୍ତରିକତାର ସହିତ ପ୍ରେମ କରିପାରୁନାହୁଁ, ତାହେଲେ ତାହାଙ୍କୁ ପ୍ରେମ କରୁଛୁ ବୋଲି ନ କହିବା ବରଞ୍ଚ ଭଲ। କିନ୍ତୁ ଥରେ ଯୀଶୁଙ୍କ ପ୍ରେମ ଯଦି ଆମେ ସ୍ମରଣ କରୁ, ତାହେଲେ ଆମେ ତାହାଙ୍କ ପ୍ରତି ବାସ୍ତବ ପ୍ରେମ ପ୍ରକାଶ ନ କରି ରହିପାରିବା ନାହିଁ। କିନ୍ତୁ ଆମେ 49-50 ପଦରେ ଦେଖୁ ଯେ ଶିଷ୍ୟମାନଙ୍କ ମଧ୍ୟରେ ଦୁର୍ବଳତା ଦେଖାଯାଇଥିଲା, ବିଶେଷ କରି ପିତରଙ୍କ ଜୀବନରେ, କାରଣ ସେ ଖଣ୍ଡା ବାହାର କରି ମହାଯାଜକଙ୍କ ଦାସକୁ ଆଘାତ କରି ତାହାର ଡାହାଣ କାନ କାଟି ପକାଇଲେ। ଏହା ଥିଲା ପିତରଙ୍କର ଦୁର୍ବଳତା, କାରଣ ମନୁଷ୍ୟ ଯଦି ପ୍ରାର୍ଥନାରେ ଦୁର୍ବଳ ହୋଇଯାଏ, ତାହେଲେ ସେ କେବେ ହେଲେ ଶୟତାନର କାର୍ଯ୍ୟକୁ ପ୍ରତିହତ କରିପାରିବ ନାହିଁ। ପିତର ମଧ୍ୟ ସେହି ଘଟଣାର କିଛି ସମୟ ପୂର୍ବରୁ ଶୋଇପଡ଼ିଥିଲେ, ମାତ୍ର ପ୍ରାର୍ଥନାରେ ଯୀଶୁଙ୍କ ସହିତ ଜାଗି ରହିପାରିନଥିଲେ। କିନ୍ତୁ ଆମେ ଯୀଶୁଙ୍କର ପ୍ରେମର ମନୋଭାବ ତଥା କ୍ଷମାର ମନୋଭାବକୁ ଦେଖୁ ଯେ ସେ ସେହି ଦାସର କାନକୁ ଛୁଇଁ ତାହାକୁ ସୁସ୍ଥ କଲେ। କିନ୍ତୁ ଆମେ ଦେଖୁ ଯେ ପ୍ରଧାନଯାଜକ, ମନ୍ଦିରର ସେନାପତି ଓ ପ୍ରାଚୀନମାନେ ତାହାଙ୍କୁ ଧରି ମହାଯାଜକଙ୍କ ଗୃହକୁ ଘେନିଗଲେ। କିନ୍ତୁ ଇତିମଧ୍ୟରେ ଯୀଶୁଙ୍କର ଶିଷ୍ୟମାନେ ତାହାଙ୍କୁ ଛାଡ଼ି ପଳାଇଗଲେ, କେବଳ ମାତ୍ର ପିତର ଅଛନ୍ତି। ତେବେ ପିତରଙ୍କ ପ୍ରତି ଆମେ ଟିକେ ଦୃଷ୍ଟି ଦେବା। ଇତିମଧ୍ୟରେ ପିତର କ'ଣ କରୁଛନ୍ତି ଦେଖନ୍ତୁ। 22:54 ପଦରେ ଲେଖା ଅଛି, ପରେ ସେମାନେ ତାହାଙ୍କୁ ଧରି ଘେନିଯାଇ ମହାଯାଜଙ୍କ ଗୃହକୁ ଆଣିଲେ, କିନ୍ତୁ ପିତର ଦୂରରେ ରହି ପଛେ ପଛେ ଗଲେ। ଆଉ ସେମାନେ ପ୍ରାଙ୍ଗଣର ମଧ୍ୟସ୍ଥଳରେ ନିଆଁ ଜାଳି ଏକାଠି ବସନ୍ତେ ପିତର ସେମାନଙ୍କ ମଧ୍ୟରେ ବସି ରହିଲେ। ଦେଖନ୍ତୁ ପିତରଙ୍କ ଜୀବନ, ସେ ଯୀଶୁଙ୍କ ସହିତ ଯାଇପାରୁନାହାନ୍ତି, ମାତ୍ର ତାହାଙ୍କଠାରୁ ଦୂରରେ ରହୁଛନ୍ତି। ଯେଉଁ ପିତର ପ୍ରଭୁଙ୍କ ନିମନ୍ତେ ମୃତ୍ୟୁବରଣ କରିବାକୁ ପଛଘୁଞ୍ଚା ଦେବେ ନାହିଁ ବୋଲି କହୁଥିଲେ, ସେ ବର୍ତ୍ତମାନ ଯୀଶୁଙ୍କ ପାଇଁ ମୃତ୍ୟୁବରଣ କରିବା ତ ଦୂରର କଥା, ତାଙ୍କ ପଛରେ ମଧ୍ୟ ଯାଇପାରୁନାହାନ୍ତି। ଓ ସେ ଯୀଶୁଙ୍କର ଶତ୍ରୁମାନଙ୍କ ସହିତ ବସି ନିଆଁ ପୁଆଉଛନ୍ତି। ତାଙ୍କର ସହଭାଗିତା ଯୀଶୁଙ୍କ ସହିତ ନାହିଁ, ମାତ୍ର ଯୀଶୁଙ୍କର ଶତ୍ରୁମାନଙ୍କ ସହିତ। ତାହା ହିଁ ହେଉଛି ପ୍ରାର୍ଥନାବିହୀନ ଜୀବନର ପରିଣତି। ପ୍ରଭୁ ଯୀଶୁଙ୍କର କହିବା ଅନୁଯାୟୀ ପିତର ପ୍ରାର୍ଥନାରେ ଜାଗି ପାରିନଥିଲେ, ମାତ୍ର ସେ ଶୋଇପଡ଼ିଥିଲେ, ଯଦ୍ୱାରା ସେ ଶୈତାନର ଶିକାର ହେଲେ ଓ ତାହାଙ୍କ ଜୀବନରେ ଦୁର୍ବଳତା ଦେଖାଦେଲା। କେବଳ ସେତିକି ନୁହେଁ, ଆପଣ ଯଦି 56-60 ପଦ ମଧ୍ୟରେ ଦେଖିବେ, ତାହେଲେ ସେଠାରେ ଦେଖିବାକୁ ପାରିବେ ଯେ ସେ ଯୀଶୁଙ୍କୁ ଜାଣନ୍ତି ନାହିଁ ବୋଲି 3 ଅସ୍ୱୀକାର କରନ୍ତି। ଆଉ ଏହା ମଧ୍ୟ ଯୀଶୁଙ୍କର କହିବା ଅନୁଯାୟୀ ସେହି ରାତିରେ ହିଁ ଘଟିଲା। ପ୍ରିୟ ବନ୍ଧୁ, ଆମେ ଯଦି ପ୍ରଭୁଙ୍କ ସହିତ ପ୍ରାର୍ଥନାରେ ସମୟ ନ ବିତାଉ, ତାହେଲେ ଆମମାନଙ୍କ ଜୀବନରେ ଏପରି ଏକ ସମୟ ଆସି ପହଞ୍ଚିବ ଯେ ଆମେ ବିଶ୍ୱାସରେ ଦୁର୍ବଳ ହୋଇ ପ୍ରଭୁଙ୍କୁ ଅସ୍ୱୀକାର କରି ପକାଇବା। ଯଦି ପିତରଙ୍କ ଜୀବନରେ ଏହା ଘଟିପାରିଲା, ତାହେଲେ ଆମମାନେ କିଏ? କିନ୍ତୁ ଆମେ ପିତରଙ୍କ ଜୀବନରେ ଏକ ଅନୁତାପର ବିଷୟ ଲକ୍ଷ୍ୟ କରୁଅଛୁ, କାରଣ ଯଦିବା ପିତର ଯୀହୁଦା ପରି ଯୀଶୁଙ୍କୁ ବିକି ନଥିଲେ ବା ଶତ୍ରୁହସ୍ତରେ ସମର୍ପଣ କରିନଥିଲେ, କିନ୍ତୁ ତଥାପି ସେ ଯୀଶୁଙ୍କୁ ଅସ୍ୱୀକାର କରିଥିଲେ। ଯଦି ଯୀହୁଦା ସହିତ ତାହାଙ୍କୁ ତୁଳନା କରାଯାଏ, ତାହେଲେ ସେ ମଧ୍ୟ ଯୀହୁଦାଙ୍କ ପରି। ମାତ୍ର କେବଳ ଗୋଟିଏ ଭିନ୍ନତା ଦେଖୁଛୁ ପିତରଙ୍କ ଜୀବନରେ, ତାହା ହେଉଛି ତାଙ୍କର ବାସ୍ତବ ଅନୁତାପର ଜୀବନ। 62 ପଦରେ ଲେଖା ଅଛି, ଆଉ ସେ ବାହାରକୁ ଯାଇ ଅତ୍ୟନ୍ତ ବ୍ୟାକୁଳ ହୋଇ ରୋଦନ କଲେ। ପ୍ରକୃତରେ ଯୀଶୁ ଯେତେବେଳେ ପିତରଙ୍କ ଆଡ଼କୁ ଦୃଷ୍ଟି କରିଥିବେ, ସେତେବେଳେ ପିତରଙ୍କର ସେହି କଥା ସ୍ମରଣରେ ପଡ଼ିଯାଇଥିବ ଯେ ପିତର, ଆଜି କୁକୁଡ଼ା ନ ଡାକୁଣୁ, ତୁମ୍ଭେ ଯିଏ ମୋତେ ଜାଣ ଏହା 3 ଅସ୍ୱୀକାର କରିବ। ଚିନ୍ତା କରନ୍ତୁ, ପିତରଙ୍କ ହୃଦୟ ସେତେବେଳେ ବିଦାରୀ ହୋଇଯାଇଥିବ। ଆହ, ମୁଁ କ'ଣ କଲି? ମୁଁ କେତେ ବଡ଼ ଭୁଲ କଲି? ଆପଣ ଦେଖନ୍ତୁ, ସେ ଏହି ସମସ୍ତ କଥା ସ୍ମରଣ କରି ବ୍ୟାକୁଳ ହୋଇ ରୋଦନ କଲେ। ହୁଏତ ସେ ମନେ ମନେ କହିଥିବେ, ପ୍ରଭୁ, ମୁଁ ଆଉ ସେପରି କେବେ ହେଲେ କରିବି ନାହିଁ। ବାସ୍ତବରେ ସେଦିନ ପିତର ଅନୁତାପ କରିବା ଦ୍ୱାରା ରକ୍ଷା ପାଇଥିଲେ, କାରଣ ପ୍ରଭୁ ଯୀଶୁ ପିତରଙ୍କର ବିଶ୍ୱାସ ଯେପରି ଲୋପ ନ ହୁଏ ଏଥିନିମନ୍ତେ ପ୍ରାର୍ଥନା କରିଥିଲେ। ପ୍ରିୟବନ୍ଧୁ, ପବିତ୍ର ବାଇବଲ କହେ, ଯଦି ଆମମାନେ ଆପଣା ଆପଣା ପାପ ସ୍ୱୀକାର କରୁ, ତେବେ ସେ ଆମମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। ଏହା ହିଁ ଆଜି ଆମ ପ୍ରତ୍ୟେକଙ୍କ ନିମନ୍ତେ ସାନ୍ତ୍ୱନାଜନକ ବାକ୍ୟ। ଯଦି ଆମେ ପିତରଙ୍କ ପରି ଯୀଶୁଙ୍କୁ ଅସ୍ୱୀକାର କରିଅଛୁ, ତାହେଲେ ଅନୁତାପର ସହିତ ଫେରିଆସି ଯୀଶୁଙ୍କ ନିକଟରେ କ୍ଷମା ମାଗୁ ଓ ତାହାଙ୍କୁ ପିତରଙ୍କ ପରି ପୁନର୍ବାର ସ୍ୱୀକାର କରୁ ଓ କହୁ, ହଁ ପ୍ରଭୁ ଯୀଶୁ, ତୁମେ ମୋର ଉଦ୍ଧାରକର୍ତ୍ତା ପ୍ରଭୁ। ତାହେଲେ ଆପଣ ସେହି ପାପରୁ ଉଦ୍ଧାର ପାଇ ଈଶ୍ୱରଙ୍କ ଅନୁଗ୍ରହର ଅଧିକାରୀ ହୋଇପାରିବେ। ଏହାପରେ ବାଇଶ ପର୍ବର 63-65 ପଦ ମଧ୍ୟରେ ଆପଣ ଲକ୍ଷ୍ୟ କରିବେ, ସେମାନେ ବିନା ଦୋଷରେ ଯୀଶୁଙ୍କୁ ପ୍ରହାର କରି ପରିହାସ କରିବାକୁ ଲାଗିଲେ, ଯାହାକି ସେହି ସମୟର ରୋମିଓ ଶାସନ ଅନୁଯାୟୀ ନିୟମ ବହିର୍ଭୂତ ଥିଲା। ଏପରିକି ସେମାନେ ଯେଉଁପରି ସମୟରେ ଯୀଶୁଙ୍କୁ ଧରିଲେ ଓ ତାହାଙ୍କ ବିରୁଦ୍ଧରେ ଅଭିଯୋଗ କଲେ, ତାହା ମଧ୍ୟ ମୂଷାଙ୍କ ବ୍ୟବସ୍ଥାର ବହିର୍ଭୂତ ଥିଲା। ଏପରିକି ମହାଯାଜକ ତାଙ୍କର ନିଜର ବସ୍ତ୍ର ଚିରିବା ଦ୍ୱାରା ବ୍ୟବସ୍ଥା ଲଙ୍ଘନ କରିଥିଲେ, କିନ୍ତୁ ସେମାନେ ଯୀଶୁଙ୍କୁ ବ୍ୟବସ୍ଥା ଲଙ୍ଘନ ଦୋଷରେ ଦୋଷାରୋପ କରିବାକୁ ଚାହିଁଥିଲେ। କିନ୍ତୁ ସେମାନେ ଯୀଶୁଙ୍କୁ ବିନା ଦୋଷରେ ତାହାଙ୍କୁ ଧରି ତାହାଙ୍କ ଉପରେ ଅତ୍ୟାଚାର କରୁଅଛନ୍ତି, ଯାହାକି ନିୟମ ବହିର୍ଭୂତ ଥିଲା, ଓ ଜଣେ ଲୋକର ବିଚାର ନ କରି ତାହାକୁ ଧରି ତାହା ଉପରେ ଅତ୍ୟାଚାର କରିବା ମଧ୍ୟ ନିୟମ ବହିର୍ଭୂତ ଥିଲା। କିନ୍ତୁ ତଥାପି ଯୀଶୁ ନୀରବ ରହିଥିଲେ, ସେ ନିଜର ମୁଖ ମଧ୍ୟ ଖୋଲିଲେ ନାହିଁ। କିନ୍ତୁ ଏହିସବୁ କାହା ପାଇଁ ଘଟିଲା? ଆପଣଙ୍କର ଓ ମୋର ପାପ ପାଇଁ। କିନ୍ତୁ ଆମେ ଏଥିନିମନ୍ତେ କ'ଣ ଦୁଃଖିତ ଅଛି କି, ଅନୁତପ୍ତ କି? ଯଦି ଏପର୍ଯ୍ୟନ୍ତ ଆମର ହୃଦୟ ସେପରି କଠିନ ହୋଇଅଛି, ତାହେଲେ ଆମେ ପ୍ରକୃତରେ ମଣିଷ ନୁହୁଁ କି ଯୀଶୁଙ୍କର ପ୍ରେମକୁ ଆମେ ଏପର୍ଯ୍ୟନ୍ତ ଅନୁଭବ କରିପାରିନାହୁଁ। ଏହାପରେ ସେମାନେ ତହିଁଆର ଦିନ ସକାଳେ ଯୀଶୁଙ୍କୁ ମହାସଭା ନିକଟକୁ ଘେନିଯାଉଛନ୍ତି ତାଙ୍କର ବିଚାର କରିବା ପାଇଁ, ଯାହାକି 22 ପର୍ବର 66-71 ପଦ ମଧ୍ୟରେ ଲେଖାଯାଇଅଛି। ପ୍ରଥମେ ସେମାନେ ମହାଯାଜକ ହାନାନଙ୍କ ପାଖକୁ ନେଇଥିଲେ ଓ ବର୍ତ୍ତମାନ ସେମାନେ ମହାସଭା ନିକଟକୁ ଆଣୁଅଛନ୍ତି। ତେବେ ଏହି ଅଂଶଟି ଆମେ ସମ୍ପୂର୍ଣ୍ଣ ପାଠ କରିବାକୁ ଯିବା ନାହିଁ, ମାତ୍ର ମହାସଭା ଯୀଶୁଙ୍କୁ ଯେଉଁ 2 ପ୍ରଶ୍ନ କରିଥିଲେ ସେହି 2 ପ୍ରଶ୍ନ ଉପରେ ଟିକେ ଦୃଷ୍ଟି ଦେବା। ପ୍ରଥମ ପ୍ରଶ୍ନ ହେଲା, ତୁମେ ଯଦି ଖ୍ରୀଷ୍ଟ ତେବେ ଆମମାନଙ୍କୁ କୁହ। ଅର୍ଥାତ୍ ସେମାନଙ୍କର ପ୍ରଶ୍ନ ଥିଲା, ତୁମେ କ'ଣ ଖ୍ରୀଷ୍ଟ? ମାତ୍ର ଯୀଶୁ ସେମାନଙ୍କୁ କହନ୍ତି ଯେ ଯଦି ମୁଁ ତହିଁର ଉତ୍ତର ଦିଏ, ତାହେଲେ ଆପଣମାନେ ତାହା ବିଶ୍ୱାସ କରିବେ ନାହିଁ, ଓ ମୁଁ ଯଦି ପ୍ରଶ୍ନ କରେ, ତାହେଲେ ଆପଣମାନେ ତହିଁର ଉତ୍ତର ଦେବେ ନାହିଁ। ତେଣୁ ସେ ଏତିକି କହନ୍ତି, ଯାହାକି 69 ପଦରେ ଲେଖା ଅଛି, କିନ୍ତୁ ଅଦ୍ୟାବଧି ମନୁଷ୍ୟପୁତ୍ର ଈଶ୍ୱରଙ୍କ ପରାକ୍ରମର ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ହେବେ। ଆଜି ମଧ୍ୟ ସେହି ପ୍ରଭୁ ଯୀଶୁଖ୍ରୀଷ୍ଟ ଈଶ୍ୱରଙ୍କ ପରାକ୍ରମର ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ଅଛନ୍ତି, ଓ ସେ ଆଜି ମଧ୍ୟ ଆପଣଙ୍କ ନିମନ୍ତେ ଓ ମୋ ନିମନ୍ତେ ଈଶ୍ୱରଙ୍କ ନିକଟରେ ନିବେଦନ କରନ୍ତି, ଯେପରି ଆମେ ପାପରୁ ଉଦ୍ଧାର ପାଉ। ତେବେ ଯୀଶୁ ସେମାନଙ୍କୁ ଏପରି ଉତ୍ତର ଦେବା ଦ୍ୱାରା ଜଣାଇ ଦେବାକୁ ଚାହାନ୍ତି ଯେ ସେ ହେଉଛନ୍ତି ଈଶ୍ୱରଙ୍କ ପୁତ୍ର ଖ୍ରୀଷ୍ଟ, ଓ ସେ ରାଜାମାନଙ୍କର ରାଜା ଓ ପ୍ରଭୁମାନଙ୍କର ପ୍ରଭୁ। ଦ୍ୱିତୀୟ ପ୍ରଶ୍ନଟି ହେଲା, ତୁମେ କ'ଣ ଈଶ୍ୱରଙ୍କ ପୁତ୍ର? ଦେଖନ୍ତୁ, ସେମାନେ ଯୀଶୁଙ୍କର ଏପରି ଉତ୍ତରରେ ବୁଝିପାରିଥିଲେ ଯେ ସେ ହେଉଛନ୍ତି ଈଶ୍ୱରଙ୍କ ପୁତ୍ର, ତେଣୁକରି ସେମାନେ ଏହିପରି ଦ୍ୱିତୀୟବାର ପ୍ରଶ୍ନ କରୁଅଛନ୍ତି। ତେଣୁ ଯୀଶୁ କହନ୍ତି, ମୁଁ ସେହି ବୋଲି ଆପଣମାନେ କହୁଅଛନ୍ତି। ତେଣୁକରି ଏହି କଥାରେ ସେମାନେ ତାହାଙ୍କୁ କୃଷାର୍ପିତ କରିବା ପାଇଁ ନିଷ୍ପତ୍ତି ନେଲେ, କିନ୍ତୁ ଏହା ସେମାନେ ମହାସଭା ନିକଟରେ ନିଷ୍ପତ୍ତି ନେଇଥିଲେ, ଯାହାକି ଜିହୁଦୀମାନଙ୍କର ବିଚାରାଳୟ ଥିଲା। କିନ୍ତୁ ସେମାନେ ଯେତେବେଳେ ଜିହୁଦୀମାନଙ୍କ ବିଚାରାଳୟରୁ ରୋମିଓ ବିଚାରାଳୟକୁ ତାହାଙ୍କର ବିଚାର କରିବା ନିମନ୍ତେ ନେଲେ, ସେତେବେଳେ ସେମାନେ ଏହି ଅଭିଯୋଗ ଆଣିବାରେ କିଛିଟା ପରିବର୍ତ୍ତନ କରିଦେଇଥିଲେ। ଦେଖନ୍ତୁ, 23 ପର୍ବର 5 ପଦରେ ଏହିପରି ଲେଖା ଅଛି, ପରେ ସଭାଟାଯାକ ସମସ୍ତେ ଉଠି ପିଲାଥଙ୍କ ନିକଟକୁ ତାହାଙ୍କୁ ଘେନିଗଲେ, ଆଉ ସେମାନେ ତାହାଙ୍କ ବିରୁଦ୍ଧରେ ଅଭିଯୋଗ କରି କହିବାକୁ ଲାଗିଲେ, ଆମମାନେ ଦେଖିଲୁ ଏ ଲୋକଟା ଆମମାନଙ୍କ ଜାତିକି ରାଜଦ୍ରୋହୀ କରାଉଅଛି ଏବଂ କାଇସରଙ୍କୁ କରଦେବା ପାଇଁ ନିଷେଧ କରୁଅଛି ଓ ଆପଣଙ୍କୁ ଅଭିଷିକ୍ତ ରାଜା ବୋଲି କହୁଅଛି। ଏଥିରେ ପିଲା ତ ତାହାଙ୍କୁ ପଚାରିଲେ, ତୁମେ କି ଜିହୁଦୀମାନଙ୍କର ରାଜା? ସେ ତାହାଙ୍କୁ ଉତ୍ତର ଦେଲେ, ଆପଣ କହୁଅଛନ୍ତି। ସେଥିରେ ପିଲା ତ ପ୍ରଧାନ ଯାଜକ ଓ ଲୋକସମୂହକୁ କହିଲେ, ଆମ୍ଭେ ଏହି ଲୋକଠାରେ କୌଣସି ଦୋଷ ପାଉନାହୁଁ। କିନ୍ତୁ ସେମାନେ ଆହୁରି ଦୃଢ଼ ରୂପେ କହିବାକୁ ଲାଗିଲେ, ଏ ସମଗ୍ର ଜିହୁଦା ଦେଶରେ ଶିକ୍ଷା ଦେଇ ଗାଲିଲିଠାରୁ ଆରମ୍ଭ କରି ଏ ସ୍ଥାନ ପର୍ଯ୍ୟନ୍ତ ସୁଦ୍ଧା ଲୋକସାଧାରଣଙ୍କୁ ମତାଉଅଛି। ଦେଖନ୍ତୁ, ଏଠାରେ ସେମାନେ ଭିନ୍ନ ପ୍ରକାର ଅଭିଯୋଗ ଯୀଶୁଙ୍କ ବିରୁଦ୍ଧରେ ବାଢୁଛନ୍ତି, କିନ୍ତୁ ପ୍ରକୃତରେ ଯୀଶୁ ସେପରି ନଥିଲେ। ଏଠାରେ ପିଲା ତ ତାହାଙ୍କୁ ଗୋଟିଏ ପ୍ରଶ୍ନ କରୁଛନ୍ତି, ତୁମେ କି ଜିହୁଦୀମାନଙ୍କର ରାଜା? ଆଉ ଯୀଶୁ ତାହାଙ୍କୁ ଉତ୍ତର ଦେଉଛନ୍ତି, ଆପଣ କହୁଛନ୍ତି। ଅର୍ଥାତ୍ ଯୀଶୁ ପରୋକ୍ଷରେ ତହିଁରେ ସମ୍ମତି ଜଣାଉଛନ୍ତି, କାରଣ ସେ ମଧ୍ୟ ଜିହୁଦୀମାନଙ୍କର ରାଜା ଥିଲେ, ଓ ପିଲା ତ ମଧ୍ୟ ତହିଁରେ କିଛି ଆପତ୍ତି ନ କରି ତାହାଙ୍କୁ ନିର୍ଦ୍ଦୋଷ ବୋଲି ସାବ୍ୟସ୍ତ କରିଥିଲେ। ପିଲା ତ ଏଠାରେ କହୁଛନ୍ତି, ଯୀଶୁ ଏପରି କିଛି ଭୁଲ କରିନାହାନ୍ତି ଯାହାଦ୍ୱାରା ତାହାଙ୍କୁ ଦୋଷୀ ବୋଲି ବିଚାର କରାଯାଇପାରେ। କିନ୍ତୁ ଏହାପରେ ସେମାନେ ଯୀଶୁଙ୍କୁ ଜଣେ ବିପ୍ଳବୀ ଭାବରେ ବା ରାଜଦ୍ରୋହୀ ଭାବରେ ଅଭିଯୁକ୍ତ କରୁଅଛନ୍ତି, କାରଣ ସେମାନେ କୌଣସି ଉପାୟରେ ଯୀଶୁଙ୍କୁ ଦୋଷୀ ବୋଲି ଅଭିଯୁକ୍ତ କରି ତାହାଙ୍କୁ କୃଶରେ ଚଢ଼ାଇବା ପାଇଁ ଚେଷ୍ଟା କରୁଥିଲେ। ଦେଖନ୍ତୁ, ସେମାନେ ଏହାପରେ ହେରୋଦଙ୍କ ନିକଟକୁ ଯୀଶୁଙ୍କୁ ଆଣୁଛନ୍ତି ଓ ବରାବା ନାମକ ଏକ ଡକାୟତକୁ ମୁକ୍ତି କରିବାକୁ କହୁଅଛନ୍ତି। ତେବେ ଆମେ ସେହି ବିଷୟ ଲୁକ 23 ପର୍ବର 6 ପଦଠାରୁ 26 ପଦ ମଧ୍ୟରେ ଦେଖିବାକୁ ପାରିବା। ମାତ୍ର ସମୟର ଅଭାବ ହେତୁ ଆମେ ସେହି ଅଂଶଟିକୁ ସମ୍ପୂର୍ଣ୍ଣ ପାଠ କରିବା ନାହିଁ, ମାତ୍ର ଏହାର କେତେକ ମୁଖ୍ୟ ଅଂଶ ଉପରେ ଦୃଷ୍ଟିପାତ କରିବା। ତେବେ ପିଲାତ ଯୀଶୁଙ୍କୁ ହେରୋଦଙ୍କ ନିକଟକୁ ପଠାଇବାର ଅର୍ଥ, ହେରୋଦ ସେହି ସମୟରେ ଗାଲିଲିର ଶାସକ ଥିଲେ ଓ ଗାଲିଲି ତାଙ୍କର ଅଧୀନରେ ଥିଲା ଓ ସେ ମଧ୍ୟ ଜେରୁସାଲେମରେ ଥିଲେ, କିନ୍ତୁ ରୋମିଓ ସରକାରଙ୍କ ଅଧୀନରେ ଏହି ସମସ୍ତ ପରିଚାଳିତ ହେଉଥିଲା। 23 ପର୍ବର 8 ପଦରେ ଲେଖା ଅଛି, ହେରୋଦ ଯୀଶୁଙ୍କୁ ଦେଖି ଅତ୍ୟନ୍ତ ଆନନ୍ଦିତ ହେଲେ, କାରଣ ସେ ତାହାଙ୍କ ବିଷୟ ଶୁଣିଥିବାରୁ ତାହାଙ୍କୁ ବହୁକାଳରୁ ଦେଖିବାକୁ ଇଚ୍ଛା କରୁଥିଲେ। ପୁଣି ତାହାଙ୍କ ଦ୍ୱାରା କୌଣସି ଆଶ୍ଚର୍ଯ୍ୟକର୍ମ ସାଧିତ ହେବା ଦେଖିବାକୁ ଆଶା କରୁଥିଲେ। ଆପଣ ଯଦି ଲୁକ 13 ପର୍ବର 32 ପଦକୁ ଫେରିଯିବେ, ତାହେଲେ ସେଠାରେ ଦେଖିବାକୁ ପାରିବେ ଯେ ଯୀଶୁ କେତେକ ଫାରୋସିଙ୍କୁ ହେରୋଦଙ୍କ ନିକଟକୁ ଏହା କହି ପଠାଇଥିଲେ, ତୁମେମାନେ ଯାଇ ସେହି କୋକିଶିଆଳି କି କହ, ଦେଖ ମୁଁ ଆଜି ଓ କାଲି ଭୂତ ଛଡ଼ାଉଅଛି ଓ ଆରୋଗ୍ୟ କରୁଅଛି, ପୁଣି ତୃତୀୟ ଦିନରେ ମୁଁ ସିଦ୍ଧ ହେବି। ତେଣୁକରି ହେରୋଦ ତାହା ଶୁଣି ବହୁକାଳରୁ ତାହାଙ୍କୁ ଦେଖିବା ପାଇଁ ଅପେକ୍ଷା କରିଥିଲେ ଓ ସେ ତାହାଙ୍କୁ ଦେଖି ମଧ୍ୟ ବହୁତ ଖୁସି ହୋଇଯାଇଥିଲେ। ମାତ୍ର ଯୀଶୁ ତାଙ୍କର ହୃଦୟର ଭାବକୁ ଜାଣିଥିଲେ ଓ ତାଙ୍କର ସ୍ୱଭାବକୁ ମଧ୍ୟ ଭଲ ଭାବେ ଜାଣିଥିଲେ, ତେଣୁକରି ସେ ତାହାଙ୍କୁ କୋକିଶିଆଳି ବୋଲି ଉପନାମ ଦିଅନ୍ତି, କାରଣ ସେ ସେହିପରି ସ୍ୱଭାବର ବ୍ୟକ୍ତି ଥିଲେ। ସେ ଗୁପ୍ତରେ ରହି ଯୀଶୁଙ୍କୁ ବଧ କରିବା ନିମନ୍ତେ ଚେଷ୍ଟା କରୁଥିଲେ, ମାତ୍ର ଯୀଶୁ ପ୍ରକାଶ୍ୟରେ ସମସ୍ତ କାର୍ଯ୍ୟ କରୁଥିଲେ। ତେଣୁ ଏଠାରେ ସେହି ହେରୋଦ ଯୀଶୁଙ୍କୁ ଅନେକ କିଛି ପ୍ରଶ୍ନ କରୁଛନ୍ତି, ମାତ୍ର ଯୀଶୁ ତହିଁର କୌଣସି ଉତ୍ତର ଦେଉନାହାନ୍ତି ଓ ଶେଷରେ ସେହି ହେରୋଦ ରାଜା ଆପଣ ସୈନ୍ୟମାନଙ୍କ ସହିତ ତାଙ୍କୁ ତୁଚ୍ଛ କରି ପରିହାସପୂର୍ବକ ଚାକଚକ୍ୟ ବସ୍ତ୍ର ପିନ୍ଧାଇ ପିଲାତଙ୍କ ନିକଟକୁ ପୁନର୍ବାର ପଠାଇ ଦେଉଛନ୍ତି ଓ ସେହିଦିନ ଉଭୟଙ୍କ ମଧ୍ୟରେ ଅର୍ଥାତ୍ ହେରୋଦ ଓ ପିଲାତଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନ ହୋଇଛି, କାରଣ ସେମାନେ ଉଭୟ ଯୀଶୁଙ୍କର ବିରୋଧୀ ଥିଲେ। ତେବେ ହେରୋଦ ଯେତେବେଳେ ଯୀଶୁଙ୍କଠାରୁ କୌଣସି ଦୋଷ ନ ପାଇ ତାହାଙ୍କୁ ପିଲାତଙ୍କ ନିକଟକୁ ପୁନର୍ବାର ପଠାଇ ଦେଇଛନ୍ତି, ସେତେବେଳେ ପିଲାତ ମଧ୍ୟ ଯୀଶୁଙ୍କୁ ଦୋଷାରୋପ କରିବା ନିମନ୍ତେ ଆଉ କୌଣସି କାରଣ ନ ପାଇ ତାହାଙ୍କୁ ମୁକ୍ତ କରିବା ନିମନ୍ତେ ମନସ୍ଥ କରିଛନ୍ତି। 23 ପର୍ବର 16 ପଦରେ ଲେଖା ଅଛି, ଅତେବ ଆମ୍ଭେ ଏହାକୁ ଶାସ୍ତି ଦେଇ ମୁକ୍ତ କରିଦେବୁ। କିନ୍ତୁ ଏହା ଠିକ୍ ନଥିଲା। ଯଦି ପ୍ରଭୁ ଯୀଶୁ କୌଣସି ଦୋଷ କରିଛନ୍ତି, ତାହେଲେ ସେ ଦଣ୍ଡ ପାଇବା ଉଚିତ, ନାହିଁ ଯଦି ସେ ନିର୍ଦ୍ଦୋଷ ତାହେଲେ ସେ ମୁକ୍ତ ହେବା ଉଚିତ, କିନ୍ତୁ ଶାସ୍ତି ଦେଇ ତାହାଙ୍କୁ କ'ଣ ମୁକ୍ତ କରାଯିବ? ଏଠାରେ ଆପଣ ଦେଖିବେ ଯେ ପିଲା ତ ଏକ ଗୋଳିଆ ପୋଳିଆ ନୀତି ଦେଖାଉଛନ୍ତି। ସେ ଉଭୟଙ୍କୁ ଖୁସି କରାଇବାକୁ ଚାହାନ୍ତି, ଅର୍ଥାତ୍ ଏକ ପକ୍ଷରେ ସେହି ଧାର୍ମିକ ନେତାମାନଙ୍କୁ ଖୁସି କରାଇବା ପାଇଁ ଚାହାନ୍ତି, ଅନ୍ୟପକ୍ଷରେ ଯୀଶୁଙ୍କୁ ମୁକ୍ତ କରିବାକୁ ଚାହାନ୍ତି, କିନ୍ତୁ ତାହା ଭୁଲ। ପିଲା ତ ଏପରି ମଧ୍ୟ କହିବାର ଠିକ୍ ନଥିଲା। ଯଦି ଆପଣ 23 ପର୍ବର 17 ପଦରୁ 26 ପଦ ମଧ୍ୟରେ ଦେଖିବେ, ତାହେଲେ ଆପଣ ଦେଖିବାକୁ ପାରିବେ ଯେ ପିଲା ତ ଯୀଶୁଙ୍କୁ ରକ୍ଷା କରିବାକୁ ଯାଇ ଓ ନିଜକୁ ରକ୍ଷା କରିବାକୁ ଯାଇ ଏକ ନିଷ୍ପତ୍ତି ନେବା ପାଇଁ ଚାହୁଁଛନ୍ତି, କିନ୍ତୁ ସେ ପାରୁନାହାନ୍ତି, ସେ ବଡ଼ ଅଡ଼ୁଆରେ ପଡ଼ିଯାଇଛନ୍ତି। ସେ ସେହି ଧାର୍ମିକ ନେତାମାନଙ୍କଠାରୁ ରକ୍ଷା ପାଇବା ପାଇଁ ଚାହାନ୍ତି, କିନ୍ତୁ ଯୀଶୁ ନୁହନ୍ତି। ତେଣୁକରି ସେ ବରବା ଓ ଯୀଶୁଙ୍କ ମଧ୍ୟରେ ଏକ ପସନ୍ଦ ସେମାନଙ୍କ ସମ୍ମୁଖରେ ରଖିଦେଉଛନ୍ତି, କାରଣ ପର୍ବ ସମୟରେ ସେମାନଙ୍କ ନିମନ୍ତେ ତାହାଙ୍କୁ ଜଣେ ବନ୍ଦୀ କି ମୁକ୍ତ କରିବାକୁ ହେଉଥିଲା ଓ ଏହି ବରବା ସେହି ବନ୍ଦୀ ଥିଲା ଯିଏକି ଏକ ବିଖ୍ୟାତ ଡକାୟତ ତଥା ନରଘାତକ ଥିଲା। ତେବେ ପିଲାଙ୍କୁ ମଧ୍ୟ ଏହାର ନିଷ୍ପତ୍ତି ଜଣାଥିଲା ଯେ ସେମାନେ ଯୀଶୁଙ୍କୁ ଶତ୍ରୁତା ହେତୁ ମୃତ୍ୟୁଦଣ୍ଡ ଦେବାକୁ ଦାବି କରିବେ, କାରଣ ସେ ନିଜେ ତାହା ତାଙ୍କର ମୁଖରେ ପ୍ରକାଶ କରନ୍ତି। ମାଥ୍ୟୁ ଉଲ୍ଲେଖ କରନ୍ତି ଯେ ପ୍ରଧାନ ଯାଜକ ଓ ପ୍ରାଚୀନମାନେ ଲୋକସମୂହକୁ ଉତ୍ତେଜିତ କରି ବରବାକୁ ମୁକ୍ତ କରିବା ପାଇଁ କହିଥିଲେ, କାରଣ ପିଲା ତ ଲୋକସମୂହଠାରୁ ସେହି ନ୍ୟାୟ ଦେବା ପାଇଁ ମତାମତ ମାଗିଥିଲେ। ଅନୁମାନ କରିପାରୁଛନ୍ତି, ଜଣେ ରୋମିଓ ଶାସନକର୍ତ୍ତା ଯୀଶୁଙ୍କର ବିଚାର କରି ରାୟ ଦେବା ପାଇଁ ଲୋକମାନଙ୍କଠାରୁ ମତାମତ ଲୋଡ଼ୁଛନ୍ତି। ଏଥିରୁ ଜଣାପଡ଼େ ଯେ ରୋମିଓ ଶାସନ କିପରି ଥିଲା। ଶେଷରେ ସେ ଯୀଶୁଙ୍କୁ ନିର୍ଦ୍ଦୋଷୀ ବୋଲି ଜାଣିଲେ ମଧ୍ୟ ସେ ଯୀଶୁଙ୍କୁ କୃଶରେ ଚଢ଼ାଇବା ନିମନ୍ତେ ଅନୁମତି ଦେଲେ, ଯେହେତୁ ସେ ଯିହୁଦୀମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଯାଇ ଏହିପରି ବିଚାର କରିଥିଲେ। କିନ୍ତୁ ସେ ଯୀଶୁଙ୍କୁ ସନ୍ତୁଷ୍ଟ କରିବାକୁ ଚାହିଁନଥିଲେ ବା ଯୀଶୁଙ୍କ ନିକଟରେ ସନ୍ତୋଷ ଭାଜନ ହେବାକୁ ଚାହିଁନଥିଲେ, ମାତ୍ର ଜଗତର ଲୋକଙ୍କୁ ଖୁସି କରାଇ ସେମାନଙ୍କ ଦ୍ୱାରା ପ୍ରଶଂସିତ ହେବା ନିମନ୍ତେ ଚାହିଁଥିଲେ। ଚିନ୍ତା କରନ୍ତୁ, ଆପଣ ଯଦି ସେ କ୍ଷେତ୍ରରେ ଥାନ୍ତେ ତାହେଲେ ଆପଣ କ'ଣ କରିଥାନ୍ତେ? ତେବେ ଆମେ କ'ଣ ପିଲାତଙ୍କ ଭଳି ଯୀଶୁଙ୍କୁ କୃଷାର୍ପିତ କରୁନାହୁଁ କି? ହଁ, ନିଶ୍ଚୟ। ଯେତେବେଳେ ଆମେ ଜଗତର ଲୋକଙ୍କୁ ଖୁସି କରାଇବା ପାଇଁ ଚାହୁଁ ବା ଜଗତର ଲୋକଙ୍କ ନିକଟରେ ପ୍ରଶଂସିତ ହେବାକୁ ଯାଇ ବା ଜଗତର ଲୋକମାନଙ୍କର ପ୍ରିୟପାତ୍ର ହେବାକୁ ଯାଇ ପ୍ରଭୁଙ୍କର ବିରୁଦ୍ଧାଚରଣ କାର୍ଯ୍ୟ କରୁ, ସେତେବେଳେ ଆମେ ପିଲାତଙ୍କ ପରି ତାହାଙ୍କୁ କୃଷାର୍ପିତ କରୁ। କିନ୍ତୁ ଆମେ କ'ଣ ଏଥିପ୍ରତି ସତର୍କ ଅଛୁ କି? ଆମେ ଯେଉଁପରି ଜୀବନଯାପନ କରୁଛୁ ତାହା କ'ଣ ଈଶ୍ୱରଙ୍କର ସନ୍ତୋଷଜନକ ନା ଅସନ୍ତୋଷଜନକ? ଆମେ ଯାହା କରୁଛୁ ତାହା କ'ଣ ଈଶ୍ୱରଙ୍କୁ ଗୌରବ ଦେବା ନିମନ୍ତେ କରୁଛୁ ନା ମନୁଷ୍ୟଠାରୁ ପ୍ରଶଂସା ପାଇବା ଆଶାରେ କରୁଛୁ? ତେଣୁ ଏ ବିଷୟ ଚିନ୍ତା କରି ଆମେ ନିଜ ନିଜକୁ ସତର୍କ କରୁ, ଯେପରି ଆମେ ପ୍ରଭୁଙ୍କର ବିରୁଦ୍ଧରେ ଯାଇ ତାଙ୍କ ମନରେ ଦୁଃଖ ନ ଦେଉ ବା ତାହାଙ୍କୁ ଅପମାନିତ ନ କରୁ। ଏହାପରେ ଆମେ ଏହି 23 ପର୍ବର 27-30 ପଦରେ ଦେଖିବାକୁ ପାରୁ ଯେ ଯୀଶୁ ଜେରୁସାଲମର ବିନାଶ ବିଷୟ ନେଇ ପୂର୍ବରୁ ତାହା ପ୍ରକାଶ କରନ୍ତି ଓ ତାହାଙ୍କର ଶତ୍ରୁମାନଙ୍କ ନିମନ୍ତେ ପ୍ରାର୍ଥନା କରନ୍ତି। ଆପଣ ଲକ୍ଷ୍ୟ କରିବେ, ଯୀଶୁ ଯେତେବେଳେ ସେହି କୃଷରେ ହତ ହେବାକୁ ଯାଉଅଛନ୍ତି ସେତେବେଳେ ସ୍ତ୍ରୀ ଲୋକମାନଙ୍କର ମହାଜନତା ବିଳାପ କରି ତାଙ୍କର ପଛରେ ଚାଲିଛନ୍ତି, ଆଉ ସେତେବେଳେ ସେ ସେମାନଙ୍କୁ କହନ୍ତି, ଦିନ ଆସୁଅଛି ଯେତେବେଳେ କି ସନ୍ତାନ ପ୍ରସବ ନ କରିବା ହିଁ ଭଲ। ସେ ସେହି ଆଗାମୀ ମହାକ୍ଲେଶର ସମୟକୁ ଲକ୍ଷ୍ୟ କରି ଏହିପରି କହନ୍ତି, ଯାହାକି ତାଙ୍କର ଏହି ଜଗତକୁ ଆଗମନ କରିବା ପୂର୍ବରୁ ଘଟିବାକୁ ଯାଉଅଛି ଓ ସେହି ସମୟ ଅତି ଭୟଙ୍କର କ୍ଲେଶର ସମୟ ହେବ। ଆଉ ସେ ସେମାନଙ୍କୁ କହନ୍ତି, ମୋ ନିମନ୍ତେ ରୋଦନ କର ନାହିଁ, ବରଂ ଆପଣା ଆପଣା ନିମନ୍ତେ ଓ ଆପଣା ଆପଣା ସନ୍ତାନମାନଙ୍କ ନିମନ୍ତେ ରୋଦନ କର, କାରଣ ସେ ଆମମାନଙ୍କର ସମବେଦନା ଚାହାନ୍ତି ନାହିଁ, ମାତ୍ର ଆମମାନଙ୍କର ବିଶ୍ୱାସ ଚାହାନ୍ତି। ଆଜି କେତେ ଆମେ ନିଜର ଜୀବନ ବିଷୟରେ ଓ ନିଜର ସନ୍ତାନମାନଙ୍କ ଜୀବନ ବିଷୟରେ ଚିନ୍ତିତ ଅଟୁ? ଆଜି ଆମେ କେତେ ଦୂର ସେମାନଙ୍କ ନିମନ୍ତେ କାନ୍ଦି କାନ୍ଦି ପ୍ରାର୍ଥନା କରୁଅଛୁ? କିନ୍ତୁ ପ୍ରଭୁ ଚାହାନ୍ତି ଆମର ବିଶ୍ୱାସ, ସେ ଆମମାନଙ୍କର ସମବେଦନାକୁ ଚାହାନ୍ତି ନାହିଁ। ଆଜି ଅନେକ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର କୃଷୀୟ ମୃତ୍ୟୁ ପ୍ରତି ସମବେଦନା ଜ୍ଞାପନ କରନ୍ତି, ମାତ୍ର ସେମାନେ ଯୀଶୁଖ୍ରୀଷ୍ଣଠାରେ ବାସ୍ତବରେ ବିଶ୍ୱାସ କରନ୍ତି ନାହିଁ। ପ୍ରିୟ ବନ୍ଧୁ, ମୁଁ ଆପଣଙ୍କୁ କହିରଖେ, ପ୍ରଭୁ ଯୀଶୁ ଆମମାନଙ୍କର ସମବେଦନାକୁ ଚାହାନ୍ତି ନାହିଁ, ମାତ୍ର ସେ ଆମମାନଙ୍କର ବିଶ୍ୱାସ ଚାହାନ୍ତି। ସେ ଚାହାନ୍ତି ନାହିଁ ଆମେ ତାଙ୍କର କୃଷୀୟ ମୃତ୍ୟୁକୁ ସ୍ମରଣ କରି ବିଳାପ କରୁ, ମାତ୍ର ନିଜର ଜୀବନ ନିମନ୍ତେ ଓ ନିଜର ସନ୍ତାନମାନଙ୍କ ଜୀବନ ନିମନ୍ତେ ଓ ଅନ୍ୟ ହଜାତ୍ମାମାନଙ୍କ ନିମନ୍ତେ କ୍ରନ୍ଦନ କରୁ। ତାହେଲେ ଖ୍ରୀଷ୍ଟଙ୍କର ସେହି କୃଷୀୟ ମୃତ୍ୟୁର ବାସ୍ତବ ଅଭିମତ ଆମମାନଙ୍କ ଜୀବନରେ ସଫଳ ହୋଇପାରିବ ଓ ପ୍ରଭୁ ଯୀଶୁଙ୍କର ଆନନ୍ଦପୂର୍ଣ୍ଣ ହୋଇପାରିବ। ଆସନ୍ତୁ ଏହାପରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ସେହି କୃଷୀୟ ମୃତ୍ୟୁ ପ୍ରତି ଆମେ ଦୃଷ୍ଟି ଦେବା। ଦେଖନ୍ତୁ 33 ପଦରେ ଲେଖା ଅଛି, ଆଉ ସେମାନେ କପାଳା ନାମକ ସ୍ଥାନରେ ଉପସ୍ଥିତ ହୋଇ ସେଠାରେ ତାହାଙ୍କୁ କୃଷରେ ଚଢ଼ାଇଲେ, ପୁଣି ଦୁଷ୍କର୍ମକାରୀମାନଙ୍କ ମଧ୍ୟରୁ ଜଣକୁ ଦକ୍ଷିଣରେ ଓ ଅନ୍ୟ ଜଣକୁ ବାମରେ କୃଷରେ ଚଢ଼ାଇଲେ। ଏଠାରେ ଆପଣ ଦେଖିବେ ଯେ ତାଙ୍କ ସହିତ ଆଉ 2 ଜଣ ଦୁଷ୍କର୍ମକାରୀ ମଧ୍ୟ ଟଙ୍ଗା ଗଲେ, କାରଣ ସେ ଯିଏ ଅଧାର୍ମିକମାନଙ୍କ ସହିତ ଗଣିତ ହେଲେ ଶାସ୍ତ୍ରର ଏହି ଉକ୍ତି ସଫଳ ହେବାକୁ ଥିଲା। ଏହାପରେ 34 ପଦରେ ଲେଖା ଅଛି, ସେତେବେଳେ ଯୀଶୁ କହିଲେ, ପିତ, ଏମାନଙ୍କୁ କ୍ଷମା କର, କାରଣ ଏମାନେ କ'ଣ କରୁଅଛନ୍ତି ତାହା ଜାଣନ୍ତି ନାହିଁ। ଆଉ ସେମାନେ ତାହାଙ୍କ ବସ୍ତ୍ର ସବୁ ଭାଗ କରିବା ନିମନ୍ତେ ଗୁଲିବାଣ୍ଟ କଲେ। ପ୍ରକୃତରେ ପ୍ରଭୁ ଯୀଶୁଙ୍କର ବାସ୍ତବ କ୍ଷମା ତଥା ପ୍ରେମର ହୃଦୟ ଏଠାରେ ପ୍ରକାଶ ପାଏ। ସବୁ କିଛି ନିନ୍ଦା, ଅପମାନ, ତାଡ଼ନା ସତ୍ତ୍ୱେ ସେ କହୁଛନ୍ତି, ପିତ, ଏମାନଙ୍କୁ କ୍ଷମା କର। ପ୍ରକୃତରେ ସେଦିନ ଯଦି ପ୍ରଭୁ ଯୀଶୁ ସେମାନଙ୍କ ନିମନ୍ତେ କ୍ଷମା ପ୍ରାର୍ଥନା କରିନଥାନ୍ତେ, ତାହେଲେ ସେମାନଙ୍କର ପାପ ଅକ୍ଷମଣୀୟ ହୋଇ ରହିଥାନ୍ତା। ମାତ୍ର ପ୍ରଭୁ ଯୀଶୁ ସେମାନଙ୍କ ନିମନ୍ତେ କ୍ଷମା ପ୍ରାର୍ଥନା କଲେ। ଆଜି ମଧ୍ୟ ପ୍ରଭୁ ଯୀଶୁ ଆମ ପ୍ରତ୍ୟେକଙ୍କ ପାପ ନିମନ୍ତେ କ୍ଷମା ପ୍ରାର୍ଥନା କରନ୍ତି, କାରଣ ସେ ଆମମାନଙ୍କର ପାପ ନିମନ୍ତେ ସେହି କୃଷ୍ୟ ମୃତ୍ୟୁ ଭୋଗ କଲେ। କିନ୍ତୁ ଆଜି ପ୍ରଭୁ ଯୀଶୁଙ୍କ ପ୍ରତି ଆମର ପ୍ରତ୍ୟୁତ୍ତର କ'ଣ? ଏହାପରେ 35 ପଦରେ ଲେଖା ଅଛି, ପୁଣି ଲୋକମାନେ ଠିଆ ହୋଇ ଦେଖୁଥିଲେ, ଆଉ ଅଧ୍ୟକ୍ଷମାନେ ମଧ୍ୟ ତାହାଙ୍କୁ ବିଦ୍ରୋପ କରି କହିବାକୁ ଲାଗିଲେ, ସେ ଅନ୍ୟମାନଙ୍କୁ ରକ୍ଷା କଲା, ସେ ଯଦି ଈଶ୍ୱରଙ୍କ ମନୋନୀତ ଖ୍ରୀଷ୍ଟ, ତେବେ ନିଜକୁ ରକ୍ଷା କରୁ। ଯଦି ସେଦିନ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେହି କୃଷରୁ ଓହ୍ଲାଇ ଆସିଥାନ୍ତେ, ତାହେଲେ ସେ ଖ୍ରୀଷ୍ଟ ବୋଲି ପରିଚିତ ହୋଇପାରିନଥାନ୍ତେ, ସେ ଈଶ୍ୱରଙ୍କ ଅଭିମତକୁ ସଫଳ କରିପାରିନଥାନ୍ତେ। ଯିଶାଏ 53 ପର୍ବରେ ତାଙ୍କର ସେ କୃଷୀୟ ମୃତ୍ୟୁ ନେଇ ଯେଉଁ ଭାବବାଣୀ ପ୍ରକାଶ କରାଯାଇଥିଲା, ତାହା ହୁଏତ ସଫଳ ହୋଇପାରିନଥାନ୍ତା। ସେହି କୃଷରେ ହତ ହେବା ଦ୍ୱାରା ଆଜି ଆମେ ଆମ ପାପରୋଗରୁ ସୁସ୍ଥତା ପାଇଅଛୁ ଓ ଈଶ୍ୱରଙ୍କ ଦଣ୍ଡରୁ ରକ୍ଷା ପାଇଅଛୁ, କାରଣ ଆମେ ଆମର ପାପ ନିମନ୍ତେ ଯେଉଁ ସବୁ ଦଣ୍ଡ ଭୋଗିବାକୁ ଥିଲା ତାହା ସେ ଆମମାନଙ୍କ ନିମନ୍ତେ ସେହି କୃଷରେ ସାଧନ କଲେ। ସେଥିପାଇଁ ଯିଶାଏ 53 ପର୍ବର 8 ପଦରେ ଏହିପରି ଲେଖା ଅଛି, ସେ ଉପଦ୍ରବ ଓ ବିଚାର ଦ୍ୱାରା ଦୂରୀକୃତ ହେଲେ, ଆଉ ସେ ଯେ ଜୀବିତ ଲୋକମାନଙ୍କ ଦେଶରୁ ଉଚ୍ଛିନ୍ନ ହେଲେ, ଏହା ତାହାଙ୍କ ସମୟରେ ଲୋକମାନଙ୍କ ମଧ୍ୟରେ କିଏ ବିବେଚନା କଲା? ଆମ୍ଭ ଲୋକମାନଙ୍କର ଅପରାଧ ନିମନ୍ତେ ସେ ପ୍ରହାରିତ ହେଲେ। ତେଣୁ ପ୍ରଭୁ ଯୀଶୁଖ୍ରୀଷ୍ଟ ଯଦି ସେହି କୃଷରୁ ଓହ୍ଲାଇ ଆସିଥାନ୍ତେ ଓ ସେ ଯଦି ନିଜକୁ ଉଦ୍ଧାର କରିଥାନ୍ତେ, ତାହେଲେ ଏହି ପାପିଷ୍ଠ ଜଗତ ଉଦ୍ଧାର ପାଇଥାନ୍ତା କି? ଏହାପରେ ସେହି 23 ପର୍ବର 36-38 ପଦରେ ଏପରି ଲେଖା ଅଛି, ପୁଣି ସୈନ୍ୟମାନେ ମଧ୍ୟ ତାହାଙ୍କ ପାଖକୁ ଆସି ଅମ୍ଳରସ ଯାଚି ତାହାଙ୍କୁ ପରିହାସ କରି କହିଲେ, ତୁ ଯଦି ଜିଉଦୀମାନଙ୍କର ରାଜା ତାହେଲେ ନିଜକୁ ରକ୍ଷା କର। ପୁଣି ତାହାଙ୍କ ଉର୍ଦ୍ଧ୍ୱରେ ଏହି ଲିପି ମଧ୍ୟ ଲେଖାଥିଲା, ଏ ଜିହୁଦୀମାନଙ୍କର ରାଜା। ତେବେ ଏହି ଲିପିଟି ତିନୋଟି ଭାଷାରେ ଲେଖାଯାଇଥିଲା, ଗ୍ରୀକ୍, ଲାଟିନ୍ ଓ ଏବ୍ରି ଭାଷାରେ। ତେବେ ଗ୍ରୀକ୍ ଭାଷା ବୁଦ୍ଧି, ସାହିତ୍ୟ, ବିଜ୍ଞାନ ଓ ଶିକ୍ଷାର ଭାଷା ଥିଲା। ଲାଟିନ୍ ଭାଷା ବ୍ୟବସ୍ଥା ଓ ନୀତିନିୟମ, ତା'ଛଡ଼ା ସୈନିକ ଓ ସରକାରୀର ଭାଷା ଥିଲା। ଓ ଏଭ୍ରି ଭାଷା ଧର୍ମର ଭାଷା ଥିଲା। ତେଣୁ ଯେତେବେଳେ ପ୍ରଭୁ ଯୀଶୁଖ୍ରୀଷ୍ଟ ପୁନର୍ବାର ଏହି ଜଗତକୁ ଆଗମନ କରି ତାହାଙ୍କ ରାଜ୍ୟ ପ୍ରତିଷ୍ଠା କରିବେ, ସେତେବେଳେ ସେ ରାଜନୈତିକ ଶାସକ, ଶିକ୍ଷାଗତ ଶାସକ ଓ ଆତ୍ମିକ ଶାସକ ଭାବରେ ତାହାଙ୍କର ରାଜ୍ୟତ୍ୱ ପ୍ରତିଷ୍ଠା କରିବେ। ସେ ସେତେବେଳେ ବାସ୍ତବରେ ରାଜାମାନଙ୍କର ରାଜା ଓ ପ୍ରଭୁମାନଙ୍କର ପ୍ରଭୁ ହୋଇ ଆଗମନ କରି ଏହି ଜଗତରେ ତାହାଙ୍କର ରାଜ୍ୟତ୍ୱ ପ୍ରତିଷ୍ଠା କରିବେ। ଏହା କ'ଣ ଗୌରବର ବିଷୟ ନୁହେଁ କି? ବାସ୍ତବରେ ସେହି ଲିପିଟି ତାହାଙ୍କ ନିମନ୍ତେ ପ୍ରଯୁଜ୍ୟ ଥିଲା। ଆସନ୍ତୁ ଏହାପରେ ସେହି ଦୁଇ ଜଣ ଦୁଷ୍କର୍ମକାରୀମାନଙ୍କ ମଧ୍ୟରୁ ସେହି ଅନୁତପ୍ତ ଦୁଷ୍କର୍ମକାରୀ ପ୍ରତି ଦୃଷ୍ଟି ଦେବା। 39-41 ପଦ ମଧ୍ୟରେ ଲେଖା ଅଛି, ଆଉ କୃଶରେ ଚଢ଼ାଯାଇଥିବା ଦୁଷ୍କର୍ମକାରୀମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ ନିନ୍ଦା କରି କହିବାକୁ ଲାଗିଲା, ତୁ କ'ଣ ଖ୍ରୀଷ୍ଟ ନୁହୁଁ? ନିଜକୁ ଆମମାନଙ୍କୁ ରକ୍ଷା କର। କିନ୍ତୁ ଅନ୍ୟ ଜଣକ ତାହାକୁ ଧମକ ଦେଇ ଉତ୍ତର ଦେଲା, ତୁ ସମାନ ଦଣ୍ଡ ତ ପାଉଛୁ, ତୁ ଈଶ୍ୱରଙ୍କୁ କ'ଣ ଭୟ ମଧ୍ୟ କରୁନାହୁଁ? ଆଉ ଆମମାନେ ସିନା ନ୍ୟାୟ ଭାବରେ ଦଣ୍ଡ ଭୋଗୁଅଛୁ, କାରଣ ଆମମାନେ ନିଜ ନିଜ କର୍ମର ସମୁଚିତ ଫଳ ପାଉଅଛୁ, କିନ୍ତୁ ଏହି ବ୍ୟକ୍ତି କୌଣସି ଦୋଷ କରିନାହାନ୍ତି। ତେ ମାଥ୍ୟୁ ଓ ମାର୍କ ତାଙ୍କର ପୁସ୍ତକରେ ପ୍ରକାଶ କରନ୍ତି ଯେ ଉଭୟ ଦୁଷ୍କର୍ମକାରୀ ପ୍ରଥମେ ଯୀଶୁଙ୍କୁ ପରିହାସ କରିଥିଲେ, କିନ୍ତୁ ସେହି 6 ଘଣ୍ଟା ମଧ୍ୟରୁ ଶେଷ 3 ଘଣ୍ଟା ମଧ୍ୟରେ ଜଣେ ଦୁଷ୍କର୍ମକାରୀ ବା ଚୋର କିଛି ଅଦ୍ଭୁତ ପ୍ରକାର ପରିବର୍ତ୍ତନ ଘଟିବାର ଲକ୍ଷ୍ୟ କରିପାରିଥିଲା। ସେ ଜାଣିପାରିଥିଲା ଯେ ଏହି ଯେଉଁ ବ୍ୟକ୍ତି କୃଶରେ ମୃତ୍ୟୁବରଣ କରିବାକୁ ଯାଉଅଛନ୍ତି, ସେ ନିଜେ ନିଜ ନିମନ୍ତେ ନୁହେଁ, ମାତ୍ର ଅନ୍ୟର ନିମନ୍ତେ ମୃତ୍ୟୁବରଣ କରୁଅଛନ୍ତି। ଯଦିଓ ସେ ଜାଣିଥିଲା ଯେ ବରବା କୃଶରେ ଟଙ୍ଗାଯିବା କଥା, ମାତ୍ର ସେ ଜାଣିପାରିଲା ଯେ ସେହି ବ୍ୟକ୍ତି ବରବା ସ୍ଥାନରେ ମୃତ୍ୟୁବରଣ କରୁଅଛନ୍ତି। ସେ ଯୀଶୁଙ୍କଠାରେ ସେହି ଉଦ୍ଧାରର କାର୍ଯ୍ୟକୁ ଦେଖିପାରିଥିଲା। ତେଣୁକରି ସେ ବିଶ୍ୱାସରେ ତାହାଙ୍କ ଆଡ଼କୁ ଫେରି କହିଥିଲା, ହେ ଯୀଶୁ, ଆପଣ ନିଜ ରାଜ୍ୟରେ ପ୍ରବେଶ କଲେ ମୋତେ ସ୍ମରଣ କରିବେ। ଆଉ ଯୀଶୁ ତାହାଙ୍କୁ କହନ୍ତି, ସେଥିରେ ସେ ତାହାକୁ କହିଲେ, ମୁଁ ତୁମକୁ ସତ୍ୟ କହୁଅଛି, ଆଜି ତୁମେ ମୋହର ସହିତ ପାରଦେଶରେ ଉପସ୍ଥିତ ହେବ। ପ୍ରଭୁ ପ୍ରତ୍ୟେକଙ୍କୁ ସେହି ଅନୁତପ୍ତ ହୃଦୟ ଦାନ କରନ୍ତୁ।
ପ୍ରିୟ ଶ୍ରୋତା ବନ୍ଧୁ, ଆମର କାର୍ଯ୍ୟକ୍ରମଟି ଶୁଣିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ। ପ୍ରକୃତ ମାନସିକ ଶାନ୍ତି ପାଇବା ନିମନ୍ତେ ଏହି ବେତାର କାର୍ଯ୍ୟକ୍ରମଟି ନିୟମିତ ଶୁଣନ୍ତୁ ଓ ପ୍ରଭୁ ଯୀଶୁଙ୍କ ବିଷୟରେ ଅଧିକ ଜାଣିବାର ଆଗ୍ରହ ଥିଲେ ଆମ ସହ ପତ୍ର ମାଧ୍ୟମରେ ଯୋଗାଯୋଗ କରନ୍ତୁ। ଆମର ଠିକଣାଟି ହେଲା ପଥ ପ୍ରଦର୍ଶିକା ବିଶ୍ୱବାଣୀ, ପୋଷ୍ଟବକ୍ସ ନମ୍ବର 3-3, ଭୁବନେଶ୍ୱର 751-001। ଠିକଣାଟି ଆଉ ଥରେ ଶୁଣନ୍ତୁ, ପଥ ପ୍ରଦର୍ଶିକା ବିଶ୍ୱବାଣୀ, ପୋଷ୍ଟବକ୍ସ ନମ୍ବର 3-3, ଭୁବନେଶ୍ୱର 751-001। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ। ନମସ୍କାର।